ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକେ ଗଢ଼ବା, କହିଲେ ରାଜ୍ୟପାଳ। ଭୁବନେଶ୍ୱରର ପୂର୍ବୋଦୟ ଦୃଷ୍ଟିକୋଣ 2025 ଅନ୍ତର୍ଜାତୀୟ ସମ୍ମିଳନୀକେ କଲେ ଉଦ୍ଘାଟନ। ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ଲାଗି ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ବସ୍ବା ଆଇବା 22 ତାରିଖ। ସମ୍ବଲପୁର ଜିଲ୍ଲାନ ଏପତକ ରାଜ୍ୟର ସବୁନୁ ଐତକା ଧାନ ଗିନାଯାଇଛି, କହିଲେ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ। ଆଉର୍ କୋର୍ଟମାନଙ୍କେ ପଡ଼ି ରହିଥିବାର ମାମଲାର ତୁର୍ତ୍ତି ଫଇସଲା କରିବାର ଲକ୍ଷ୍ୟଟି ଆଜି ସାରା ରାଜ୍ୟ ହୋଇଛି ରାଷ୍ଟ୍ରୀୟ ଲୋକ ଅଦାଲତ। ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକେ ଗଢ଼ବା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି କହିଛନ୍। ଭୁବନେଶ୍ୱରଠାରେ ହୋଇଥିବା ପୂର୍ବୋଦୟ ଦୃଷ୍ଟିକୋଣ 2025 ଅନ୍ତର୍ଜାତୀୟ ସମ୍ମିଳନୀକେ ଉଦ୍ଘାଟନ କରିକି ରାଜ୍ୟପାଳ କହିଛନ୍, ଏହି କାର୍ଯ୍ୟକ୍ରମ ଖାଲି ଗୋଟିଏ ଶିକ୍ଷାଗତ କି ନୀତିଗତ ମଚାନ ନୁହେଁ, ଏଇଟା ଭାରତର ବିକଶିତ ଆକାଂକ୍ଷା, ଆତ୍ମବିଶ୍ୱାସ ଆଉ ପୂର୍ବ ଭାରତର ସମ୍ଭାବନାକେ ଦର୍ଶାଉଛି। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଗୋଟିଏ ଭିଡ଼ିଓ ଅଭିଭାଷଣ ପ୍ରଦର୍ଶିତ କରାଯାଇଥିଲା। ଭିଡ଼ିଓ ବାର୍ତ୍ତାତି ମନ୍ତ୍ରୀ କହିଛନ୍, ବିକଶିତ ଭାରତ ଲାଗି ପୂର୍ବ ଉଦୟ ହେଉଛି ଅଭିବୃଦ୍ଧିର ଇଞ୍ଜିନ୍। ଏହି ଆହ୍ୱାନଟି ଥିବାର ସମ୍ଭାବନାକେ ବାସ୍ତବ ରୂପ ଦେବାର ଲାଗି ସଭେ ମିଶିକରି ଆଗ୍କେ ଆସବାର ଦରକାର ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଏ ଅବସରରେ ନେପାଳର ରାଷ୍ଟ୍ରଦୂତ ଡକ୍ଟର ଶଙ୍କର ପ୍ରସାଦ ଶର୍ମା, କେନ୍ଦ୍ର ବୈଦେଶିକ ବ୍ୟାପାର ଯୁଗ୍ମ ସଚିବ ଅପନ୍ନା ରାୟ, ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କର ପ୍ରତିନିଧି, ବୁଦ୍ଧିଜୀବୀ ଆଉ ଭିନ୍ ଶିଳ୍ପାନୁଷ୍ଠାନର ମୁଖ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଆଉ ସିଆଇଆଇଆର୍ର ମିଳିତ ସହଯୋଗତି ଆୟୋଜନ ହୋଇଥିଲା। ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନକେ ନେଇକରି ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟିର ବୈଠକ ଆଇବା 22 ତାରିଖ ଦିନ ହେବା। ଏ ବାବଦେ କମିଟିର ସଦସ୍ୟ ଆଉ ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍। ବୈଠକଟି କମିଟିର ଅଧ୍ୟକ୍ଷ ଆଉ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କର ସହିତ ସବୁ ସଦସ୍ୟ ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଇତି ମହାନଦୀ ଜଳ ବିବାଦ ସମାଧାନ ଲାଗି ସରକାରଙ୍କ ପଦକ୍ଷେପ ବାବଦେ ଆଲୋଚନା କରାଯିବା। ଓଡ଼ିଶା ବାର୍ ଆସୋସିଏସନ୍ ତରଫ ଆଇବାକାଲ କଟକ ଶହୀଦ ଭବନଠାରେ ହେବାରକେ ଥିବା ଆଲୋଚନାଚକ୍ରଟି ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମଟି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଭିଲ୍ ସାମିଲ ହେବେ। ସାଧାରଣ ଲୋକମାନଙ୍କ ଲାଗି ନ୍ୟାୟକେ ସୁନିଶ୍ଚିତ କରିବାର ମାମଲାମାନଙ୍କର ଖର୍ଚ୍ଚା ଆଉ ଡେରି ହେଉଥିବା ସମୟକେ କମ୍ କରିବାର ଲାଗି ରଣନୀତି ତିଆରି ଉପରେ ଆଲୋଚନାଚକ୍ର ହେବା ବୋଲି ବାର୍ ଆସୋସିଏସନ୍ ତରଫ ସୂଚନା ମିଳିଛି। ଏ ଅବସରରେ ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା। ଭୁବନେଶ୍ୱରର ଶୀତଳଭଣ୍ଡାର କନ୍କ୍ଲେଭ୍ ଆଉ କ୍ରେତା ବିକ୍ରେତା ସମ୍ମିଳନୀ 2025କେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଉଦ୍ଘାଟନ କରିଛନ୍। ଏହି ସମ୍ମିଳନୀକେ ସମ୍ବୋଧନ କରିକି ଉପମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟ ସରକାର ଆଇବା 2029-30 ଆର୍ଥିକ ବଛର ତକ 58 ସବ୍ଡିଭିଜନ୍ର ଶୀତଳଭଣ୍ଡାର ୟୁନିଟ୍ ସ୍ଥାପନା କରିବାରକେ ଲକ୍ଷ୍ୟ ରଖିଛନ୍। ଏଥିଲାଗି 252 କୋଟି ଟଙ୍କାର ପ୍ରସ୍ତାବିତ ବଜେଟ୍ ରଖାଯାଇଛି। ଏତର୍ ସହିତ ଶୀତଳଭଣ୍ଡାର ୟୁନିଟ୍ମାନଙ୍କର ପୁନରୁଦ୍ଧାର କରବାର ଆଉ ନୂଆ ପ୍ରକଳ୍ପମାନଙ୍କର ଦୀର୍ଘକାଳୀନ କାର୍ଯ୍ୟକ୍ଷମତାକେ ସୁନିଶ୍ଚିତ କରିବାର ଉପରେ ସେ ସମ୍ମିଳନୀତି ଆଲୋଚନା କରାଯାଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଓଡ଼ିଶାର ଉଦ୍ୟାନ ଆଉ କୃଷି ସମ୍ଭାବନାକେ ପ୍ରଦର୍ଶନ କରୁଥିବା ଭିନ୍ ଭିନ୍ ଷ୍ଟଲ୍ ବୁଲିକରି ଦେଖିଥିଲେ। ଇତାରୁତୁରୁ ଶୀତଳଭଣ୍ଡାର ହିତାଧିକାରୀମାନଙ୍କୁ ଅନୁମୋଦନ ପତ୍ର ବାଣ୍ଟିଛନ୍। ଏହି ସମ୍ମିଳନୀ ଆପିକଲ୍ ଆଉ ଆସୋଚାମ୍ର ମିଳିତ ସହଯୋଗତି ଆୟୋଜନ କରାଯାଇଛି। ଇତି ନୀତି ନିର୍ଦ୍ଧାରକ, ଶିଳ୍ପନେତା, କୃଷି ଉଦ୍ୟୋଗୀ, ଚାଷୀ ଗୋଷ୍ଠୀ, ଆର୍ଥିକ ପ୍ରତିଷ୍ଠାନ ଆଉ ପ୍ରଯୁକ୍ତି ବିଦ୍ୟା ପ୍ରଦାନକାରୀମାନେ ସାମିଲ ହୋଇଛନ୍। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ବହଲିଆ କୁହୁଡ଼ିକେ ଦେଖିକରି ଡ୍ରାଏ ରନ୍ କରାଯାଇଛି। ଏପିସି, ସବୁ ବିମାନ ସେବା ସଂସ୍ଥା, ସିଆଇଏସ୍ଏଫ୍, ଅଗ୍ନିଶମ ସେବା, ଇଞ୍ଜିନିୟରିଂ, ବିମାନ ବନ୍ଦର ପରିଚାଳନା ବିଭାଗ, ପାଣିପାଗ ଅଧିକାରୀ ପ୍ରମୁଖ ଇତି ସାମିଲ ହୋଇଛନ୍। କୁହୁଡ଼ିକେ ନଜରଟି ରଖିକରି ବିମାନ ଚଳାଚଳ ସୁରକ୍ଷିତ, ଯାତ୍ରୀମାନଙ୍କର ସୁବିଧାକେ ପ୍ରାଥମିକତା ଦେବାର ଲାଗି ଇ ଡ୍ରାଏ ରନ୍ କରାଯାଇଛି। କୁହୁଡ଼ି ବାବଦେ କେନ୍ସି ବିମାନ ଚଳାଚଳ ସାଙ୍ଗେ ସାଙ୍ଗ ସୂଚନା ଦେବାର ଲାଗି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ତରଫ ଗୋଟିଏ ଅପରେସନ୍ କଣ୍ଟ୍ରୋଲ୍ ରୁମ୍ ସ୍ଥାପନା କରାଯାଇକରି 9437091829 ନମ୍ବର ଜାରି କରାଯାଇଛି। 2001 ଆଜିର ଦିନେ ଭାରତର ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଟି ଶହୀଦ ସୁରକ୍ଷାକର୍ମୀମାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶହୀଦ ସୁରକ୍ଷାକର୍ମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜନିକରି ସେମାନଙ୍କର ସାହସ, ବୀରତା ଆଉ ତ୍ୟାଗ ଲାଗି ଦେଶ ସବୁବେଳେ କୃତଜ୍ଞ ରହିବା ବୋଲି କହିଛନ୍। କେନ୍ସିବିଲ୍ ଆତଙ୍କବାଦର ମୁକାବିଲା କରିବାର ଲାଗି ଭାରତ ଏଥିନି ତୟାର ଅଛି ବୋଲି ରାଷ୍ଟ୍ରପତି କହିଛନ୍। ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣଟି ଜୀବନ ହରିଥିବା ସୁରକ୍ଷାକର୍ମୀମାନଙ୍କୁ ଉପରାଷ୍ଟ୍ରପତି ଆଉ ରାଜ୍ୟସଭା ମୁଖ୍ୟ ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦ ଆକ୍ରମଣଟି ଶହୀଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁର ଜିଲ୍ଲାନ ଏପ୍ତକ ରାଜ୍ୟର ସବୁନ ଅଏତକା 51,766 ମେଟ୍ରିକ ଟନ୍ ଧାନ ଘିନାଯାଇଛି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକେ ସୂଚନା ଦେଇଛନ୍। ବରଗଡ଼ନ 34,305 ମେଟ୍ରିକ ଟନ୍, କଲାହାଣ୍ଡିନ 2,850, ବଲାଙ୍ଗୀରନ 22, ନୂଆପଡ଼ାନ 438 ଆଉ ସୁବର୍ଣ୍ଣପୁରନ 15 ମେଟ୍ରିକ ଟନ୍ ଧାନ ଘିନାଯାଇଛି। ମନ୍ତ୍ରୀ ଆହୁରି କହିଛନ୍, ମିଲରମାନଙ୍କର ସମସ୍ୟାର ବିଲ୍ ସମାଧାନ ହୋଇଛି ଆଉ ସରକାର ସେମାନଙ୍କର କେତେଟା ଦାବିକେ ବିଲ୍ ପୂରଣ କରିଛନ୍। ଆଉ ଜିନ୍ ଗୋଟେ ଯୁଡ଼େ ଦାବି ବାକି ଅଛେ ସେ ତାର ଉପରେ ମୁଖ୍ୟମନ୍ତ୍ରୀ ବିଚାର କରୁଛନ୍। ଆଉ ଏ ବାବଦେ ମୁଖ୍ୟମନ୍ତ୍ରୀ ଖୁବ୍ ଜଲ୍ଦି ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ସିଆଡ଼େ ମିଲିଂ ଚାର୍ଜ ବଢ଼ାବାର ଦାବି ବାବଦେ ସରକାର ବିଚାର କରୁଛନ୍ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆଉ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ତରଫ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଇତି ଭିନ୍ ଭିନ୍ ମାମଲାର ଫଇସଲା କରାଯାଇକରି କ୍ଷତିପୂରଣ ଆଦାୟ କରାଯାଇଛି। ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ସଦର ମହକୁମାନ ଥିବା କୋର୍ଟମାନଙ୍କେ ଆଉ ତାଲୁକସ୍ତରୀୟ କୁଚିଣ୍ଡା ଆଉ ରେଡ଼ାଖୋଲ କୋର୍ଟନ 4 ନମ୍ଘର ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତଟି 840 ଭିନ୍ ଭିନ୍ ବିଚାରଧୀନ ମାମଲାର ଫଇସଲା କରାଯାଇଥିଲା। ରାଜସ୍ୱ ବିଭାଗଟି 4,90,478 ମାମଲା ଫଇସଲା କରାଯାଇଛି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ଜିଲ୍ଲା ନ୍ୟାୟାଳୟ ପରିସନ୍ନ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଜିଲ୍ଲା ଆଉ ଦୌରା ଜଜ୍ ଆଉ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ରଙ୍କର ଅଧ୍ୟକ୍ଷତାଟି ହୋଇଥିବା ଲୋକ ଅଦାଲତଟି 1,716 ବିଚାରଧୀନ ମାମଲାର ଫଇସଲା କରାଯାଇକରି 51,10,713 ଟଙ୍କା ଆଦାୟ କରାଯାଇଥିଲା। ଏତା ସହିତ ହରଭଙ୍ଗା ଆଉ କଣ୍ଟାମାଲ କୋର୍ଟ ନବିଲ୍ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। କଲାହାଣ୍ଡି ଜିଲ୍ଲାର ସବୁ ବିଚାର ବିଭାଗୀୟ ଅଦାଲତନ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତଟି 2,911 ମାମଲାର ଫଇସଲା କରାଯାଇକରି 3,22,50,586 ଟଙ୍କା କ୍ଷତିପୂରଣ ଆଦାୟ କରାଯାଇଥିଲା। ବଲାଙ୍ଗୀର ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ତାଲିମ ଆଉ ଗବେଷଣା ପ୍ରତିଷ୍ଠାନ ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ମନ୍ତ୍ରଣାଳୟର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ବଲାଙ୍ଗୀର କୋଶଲ କଲାମଣ୍ଡପ ପଡ଼ିଆନ ଆଇବା 17 ତାରିଖ ଦିନ ପର୍ପଲ ମେଲା ଆୟୋଜିତ ହେବା। ଭିନ୍ନକ୍ଷମ ବ୍ୟକ୍ତି ସେମାନଙ୍କର ଦକ୍ଷତା ପ୍ରତିଭା ଉତ୍ପାଦିତ ଦରବ ଆଉ ସୃଜନଶୀଳତାକେ ପ୍ରଦର୍ଶନ କରବାର ଲାଗି ଗୋଟିଏ ମଚାନ ଦେବାର ଇ ମେଲାର ମୁଖ୍ୟ ଉଦ୍ଦେଶ୍ୟ। ଭିନ୍ ଭିନ୍ ଅନୁଷ୍ଠାନର ଯତ୍ନ ନେଉଥିବା ବ୍ୟକ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଧିକାରୀ ଆଉ ଛାତ୍ରଛାତ୍ରୀମାନଙ୍କ ସହିତ 50 ଅଧିକା ଦିବ୍ୟାଙ୍ଗ ଇ ମେଲା ଯୋଗଦେବେ। ବୌଦ୍ଧ ଜିଲ୍ଲା କଣ୍ଟାମାଲଠାରେ ଆର୍ଥିକ ସାକ୍ଷରତା ଅର୍ଥନୈତିକ ସାମାଜିକ ଅଧିକାର ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। କଣ୍ଟାମାଲ ବ୍ଲକ ସିଡିଓଙ୍କର ଅଧ୍ୟକ୍ଷତା ହୋଇଥିବା କର୍ମଶାଳାଟି ଆର୍ଥିକ ସାକ୍ଷରତା ସାମାଜିକ ଅର୍ଥନୈତିକ ଅଧିକାରର ଉଦ୍ଦେଶ୍ୟ ବାବଦେ ଆଲୋଚନା କରାଯାଇଥିଲା। କର୍ମଶାଳାଟି ସ୍କୁଲ କଲେଜର ଛାତ୍ରଛାତ୍ରୀ ଆଉ ଅଙ୍ଗନବାଡ଼ି କର୍ମୀମାନେ ଯୋଗଦେଇଥିଲେ। ବୌଦ୍ଧ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ତରଫ ଟାଉନହଲଠାରେ ଦାବିଦାର ନାଇଥିବାର ଜମାରାଶିର ସୁରକ୍ଷା ସଚେତନତା ଶିବିର ହୋଇଯାଇଛି। ଶିବିରଟି ଦାବିଦାର ନାଇଥିବାର ଖାତାମାନଙ୍କର ବାବଦେ ସୂଚନା ଦିଆଯାଇଥିଲା। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିଚ୍ଛନ୍ନ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କର ଅଧ୍ୟକ୍ଷତାଟି ବୀର ମହାରାଜପୁର ଆଉ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍ କେନ୍ଦ୍ରମାନଙ୍କର ପୁନର୍ଗଠନ ବାବଦେ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ସରକାରଙ୍କର ଅନୁମୋଦନ ଉତ୍ତରୁ ଭୋଟ୍ କେନ୍ଦ୍ରମାନଙ୍କର ଜାଗା ଆଉ ସେସବୁର ବିକାଶ ବାବଦେ ଭିନ୍ ଭିନ୍ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସଙ୍ଗେ ଆଲୋଚନା କରାଯାଇଛି। ଚଳିତ ବର୍ଷରେ ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପିଥି କପା ବିକ୍ବାର ଲାଗି ଭାରତୀୟ କପା ନିଗମ ଲିମିଟେଡ୍ ତରଫ ପରିଚାଳିତ ହେଉଥିବା କପାସ କିଷାନ ମୋବାଇଲ୍ ଆପ୍ତି ଚାଷୀମାନଙ୍କର ସ୍ୱ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ପଞ୍ଜିକରଣର ଶେଷ ତାରିଖ ଆଇବା 31 ତାରିଖ ରହିଥିବା ବେଳେ ଏଥିଲାଗି କେତେଟା ଜରୁରୀ ତଥ୍ୟ ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ଜମି ରେକର୍ଡର ତଥ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଆଉ କୃଷି ଓଭରସିଅନ୍ଙ୍କ ତରଫ କପା ଫସଲର ପ୍ରମାଣପତ୍ର ଆଧାର ସଂଯୋଗ ହୋଇଥିବାର ବ୍ୟାଙ୍କ ଖାତା ହିତାଧିକାରୀଙ୍କର ପାସ୍ପୋର୍ଟ ଫଟୋକେ ଦେବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅଧିକା ସୂଚନା ପାଇବାର ଲାଗି ଚାଷୀମାନେ ନିଜର ଇଲାକାର ଭାରତୀୟ କପା ନିଗମର ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି, ଗ୍ରାମ୍ୟ କୃଷି କର୍ମଚାରୀ, ବ୍ଲକ ଆଉ ଜିଲ୍ଲା କୃଷି ଅଧିକାରୀମାନଙ୍କ ସଙ୍ଗେ ଯୋଗାଯୋଗ କରିପାରିବେ। ଉତ୍ତର ପଶ୍ଚିମ ଦିଗୁ ରାଜ୍ୟକେ ଶୁଖା ଥଣ୍ଡା ପବନ ଆସୁଥିବାରୁ ଜବର ଶୀତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 6-7 ଦିନ ତକ ପାଗଟି ବିଶେଷ ପରିବର୍ତ୍ତନ ନାହିଁ ହୁଏ। ଗଲା 24 ଘଣ୍ଟା ଭିତରେ ଫୁଲବାଣୀଠାରେ ରାଜ୍ୟର ସବୁନୁ କମ୍ ତାପମାତ୍ରା 5.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଓଡ଼ିଶାର 12 ସହରର ରାତିର ତାପମାତ୍ରା 8 ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା ଆଉ ଅନୁଗୁଳ ଜିଲ୍ଲାକେ ଜବର ଥଣ୍ଡା ଲାଗି କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକେ ଗଢ଼ବା କହିଲେ ରାଜ୍ୟପାଳ। ଭୁବନେଶ୍ୱରନ ପୂର୍ବୋଦୟ ଦୃଷ୍ଟିକୋଣ 2025 ଅନ୍ତର୍ଜାତୀୟ ସମ୍ମିଳନୀକେ କଲେ ଉଦ୍ଘାଟନ। ମହାନଦୀ ଜଳବିବାଦ ସମସ୍ୟାର ସମାଧାନ ଲାଗି ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ବସ୍ବା ଆଇବା 22 ତାରିଖ। ସମ୍ବଲପୁର ଜିଲ୍ଲାନ ଏପ୍ତକ ରାଜ୍ୟର ସବୁନୁ ଏତକା ଧାନ ଘିନାଯାଇଛି କହିଲେ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ। ଆଉର୍ କୋର୍ଟମାନଙ୍କେ ପଡ଼ି ରହିଥିବା ମାମଲାର ତୁର୍ତ୍ତି ଫଇସଲା କରବାର ଲକ୍ଷ୍ୟଟି ଆଜି ସାରା ରାଜ୍ୟ ହୋଇଛି ରାଷ୍ଟ୍ରୀୟ ଲୋକ ଅଦାଲତ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।